ହ୍ୟାଲୋ
ଆପଣ କହୁନାହାନ୍ତି ନିଜ ନାଁ
ମୋ ନାଁ ଆଜ୍ଞା ନାକାଗଡ଼ ତାଳ ସାହି ମୁଁ କହୁଛି ୱାର୍ଡ ନମ୍ବର 23 ମୁଁ ଜଣେ ଭିନ୍ନକ୍ଷମ ମୋର ସାର୍ଟିଫିକେଟ୍ ନାହିଁ ମୋର ବି ପେନ୍ସନ୍ କିଛି ମିଳୁନି ମୋ ପାଖରେ ଟଏଲେଟ୍ କିଛି ନାହିଁ ଆଜ୍ଞା ସରକାର ତରଫରୁ ଆଇନ କିଛି ସୁବିଧା କିଛି ମିଳୁ ଆଜ୍ଞା।